ନାନୀ କହିଛି କାଲି ଗାଧୁଆ ବେଳେ ଭୋଜି, ସେ ନାନୀ ସାଙ୍ଗରେ ସ୍କୁଲକୁ ଯିବ। ରାତିଯାକ ବିନ ଆଖିରେ ନିଦ ନାହିଁ, ଥରକୁ ଥର ମାଆକୁ ନିଦରୁ ଉଠାଇ ପଚାରୁଛି ସକାଳ ହେଲାଣି କି ନାହିଁ। ନାନୀ କହିଛି ଆଜି ତାକୁ ସ୍କୁଲକୁ ନେଇଯିବ, କେତେ ପିଲାଙ୍କ ସାଙ୍ଗରେ ଚିହ୍ନା ପରିଚୟ କରାଇଦେବ। ବିଛଣାରେ ପଡ଼ି ପଡ଼ି ବିନ ଭାବୁଛି ସେଇ କଥା, ହଠାତ୍ ଧଡ଼ପଡ଼ ହୋଇ ଉଠି ବସି ମାଆକୁ ହଲାଇଦେଲା। ମା ମା ଉଠ, ସକାଳ ହେଲାଣି ପରା, କାଉରା ବିଲାଣି। ନିଦମଳମଳ ଆଖିରେ ଖିଡ଼ିକି ଆଡ଼େ ଚାହିଁ ମାଆ ଜବାବ ଦେଲା, ଓହ ଏ ଛୁଆଟା ମଣିଷକୁ ଟିକେ ଶୋଇଦେବ ନାହିଁ, ଏତେ ଅନ୍ଧାର ଅଛି ପରା, ସକାଳ କେଉଁଠି ହେଲା ହାଇରେ। ହଁ ଗୋଟେ କାଉ ବୋବେଇଛି, ମୁଁ ସଫା ଶୁଣିଛି। ମା ଅଳସ ଭାଙ୍ଗୁ ଭାଙ୍ଗୁ ବିନ ରମାକୁ ଡାକିଲା, ନାନୀ ନାନୀ ସକାଳ ହେଲାଣି ପରା, ଉଠିବୁ ନାହିଁ କିଲୋ। ଏ ନାନୀ, କବାଟ ଖୋଲି ତିନିହେଁ ଯାକ ପଦାକୁ ଆସିଲେ। ମାଆକୁ ବିନର ବରାବର ତାଗିଦା, ଆଗେ ତା କାମ ସାରି ତାପରେ ଯାଇ ଯେଉଁ କଥା। ପୋଖରୀର ପଥର ଉପରେ ବସି ହାତରେ ଖଣ୍ଡେ ଝାମା ଧରି ବିନ ନିଜ ଦେହକୁ ରଗଡ଼ଉଛି, ଆଉ ମଝିରେ ମଝିରେ ପ୍ରଶ୍ନ କରୁଛି, ମା ଏଥର ମୁଁ ଗୋରା ଦୁଷିଲି ନା। ମା ଯେତେ କହିଲେ ବି ବିନର ମନ ମାନୁନାହିଁ, ସେ ଆହୁରି ବେଶୀ ରଗଡ଼ି ହେଉଛି। ଶେଷରେ ବିନ ଜିଦ୍ ଧରି ବସିଲା ପାଖକୁ ଆସି ଦେଖିଯିବା ପାଇଁ। ବାସନ ମଜା ଛାଡ଼ି ମା ଆସି ଦେଖିଲା ଝାମା ଇଟାରେ ଦେହର ନରମ ଚମ ଆଞ୍ଚୁଳି ହୋଇ ଲାଲ ପଡ଼ିଗଲାଣି। ପୁଅ ହାତରୁ ଝାମା ଖଣ୍ଡକ ନେଇ ମା କହିଲା, ହଇରେ ଝାମାରେ କିଏ ଘଷି ହୁଏ, ଅଳତା ନାଇଲା ବେଳେ ଝାମା ଘଷିକିରି ତୁ କେମିତି ଗୋଡ଼ର ମଳି ବାହାର କରିଦେଉ, ଗାଧୁଆ ସେତିକିରେ ବନ୍ଦ, ଦେହ ସାରା ପୋଡ଼ିଲାଣି। ପଛିପାଛି ହୋଇ ବିନ ଫେରିଆସିଲା। ଘର ମାଟି କାନ୍ଥରେ ଖଣ୍ଡେ ଦର୍ପଣ ପୋତା ହୋଇଛି, ସେଇଠି ଆସି ଠିଆ ହେଲା। ବିନ ହାତରେ ପାନିଆ, ପାନିଆର ମଝି ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଛି, ଦୁଇ ମୁଣ୍ଡରେ ଯାହା ଦୁଇ ଚାରି ଖଣ୍ଡ ଦାନ୍ତ ଅଛି ସେତିକି। ସେଇ ପାନିଆରେ ବିନ ନିଜର ତେଲ ଜର ଜର ଟାଁସା ବାଳଗୁଡ଼ାକୁ ଚିକ୍କଣ କରି ପାରିବାକୁ ଚେଷ୍ଟା କଲା, ମନରେ ଆନନ୍ଦ, ଆଜି ତାର ସବୁ ସଫା ସୁତୁରା ଆଉ ଚିକ୍କଣ। ସ୍କୁଲ ଫାଟକ ପାଖରେ ପହଞ୍ଚି ବିନ କହିଲା, ନାନୀ ମୋତେ ସବୁ ଜିନିଷ ଦେଖାଇଦେବୁଟି, ଆଉ ସବୁ ପିଲାଙ୍କ ସାଙ୍ଗରେ ଚିହ୍ନା ପରିଚୟ କରାଇଦେବୁ। ହଉ ଏଇ ଦେଖ, ଏଠି କେମିତି ଦୁବ ଘାସ ହୋଇଛି, ଆଉ ଏଠି ମୁଥା ଘାସ, ଆରେ ହଁ ତ କହି ଜୀବନରେ କେବେ ଘାସ ନ ଦେଖିଲା ପରି ବିନ ନଇଁ ପଡ଼ି ନିଜ ହାତରେ ଘାସ ଗୁଡ଼ାକ ପରଖି ନେଲା। ତାପରେ ସେମାନେ ଆଗକୁ ଚାଲିଲେ। ଗୋଟିଏ ପରେ ଗୋଟିଏ ଗଛ ରମା ଦେଖାଇ ଚାଲିଛି, ମନ୍ଦାର, ପଳାଶ, କୃଷ୍ଣଚୂଡ଼ା, ରଜନୀଗନ୍ଧା, ଆମ୍ବ, ବେଲ, କିଏ ଫୁଲ ଫଳରେ ଲଦି ହୋଇଛି ତ ଆଉ କିଏ ଥୁଣ୍ଟା ହୋଇ ଛିଡ଼ା ହୋଇଛି। କିନ୍ତୁ ବିନ ଆଖିରେ ଆଜି ସବୁ ସୁନ୍ଦର, ଆଖିରେ ଇନ୍ଦ୍ରଧନୁର ରଙ୍ଗ ବୋଳି ସେ ଚାରିଆଡ଼କୁ ଚାହୁଁଛି, ପୁଣି ଆଗକୁ ମାଡ଼ି ଚାଲିଛି। ଗଛପତ୍ର ଦେଖା ସରିଛି, ବାକି ରହିଛି ସ୍କୁଲ ଘର ଯେଉଁଠି ପିଲାମାନେ ଆରାମରେ ବସି ପାଠ ପଢ଼ନ୍ତି। ରମା ଦେଖିଲା ତାଙ୍କ କ୍ଲାସ୍ ଖୋଲା ହୋଇ ନାହିଁ, ଭଙ୍ଗା ଖିଡ଼ିକି ବାଟେ ଉପରକୁ ଉଠି ଭାଇର ହାତ ଧରି ଭିତରକୁ ଟାଣି ନେଲା। କବାଟ ଖିଡ଼ିକି ବନ୍ଦ, ସବୁଆଡ଼େ ଅନ୍ଧାର ଦିଶୁଛି, ଚାଲିଲା ବେଳେ ବେଞ୍ଚ ଦେହରେ ଧକ୍କା ଲାଗିଯାଉଛି, ଆଉ ତାରି ସାଙ୍ଗେ ସାଙ୍ଗେ ବିନ ପାଟିରୁ ନିଜ ଅଜାଣତରେ ବାହାରି ଆସୁଛି ବାପାଲୋ ମାଆଲୋ ଚିତ୍କାର। ଶେଷକୁ ରମାର ଜାମା ଟାଣି ଧରି କହିଲା, ନାଇଲୁ ନାନୀ ଭୂତ ଥିବ, ଚାଲ ଫେରିଯିବା। ତୁଣ୍ଡରୁ କଥା ସରି ନାହିଁ ବିଜୁଳି ବତୀ ଜଳି ଉଠିଲା, ଆଉ ସେହି ଆଲୁଅ ତଳେ ଦେଖାଗଲା ରମା ମୁହଁରେ ସର୍ବଜ୍ଞର ଛପିଲା ହସ। ବିନ କାବା ହୋଇ ଚାହିଁଛି, ନାନୀ ତାର କେତେ କଥା ଜାଣିଗଲାଣି, ସେ କହିଲେ ବିଜୁଳି ବତୀ ଜଳୁଛି, ଆନନ୍ଦରେ ଗୋଡ଼ ତଳେ ଲାଗୁନାହିଁ, ଏ ଜାଗାରୁ ସେ ଜାଗାକୁ ଯାଉଛନ୍ତି ପୁଣି ଆସୁଛନ୍ତି, ଉପରେ ନେଳିଆ ଆକାଶ ନାହିଁ କି ତଳେ ଶାଗୁଆ ଘାସର ଗାଲିଚା ନାହିଁ, ତଥାପି ସେହି ରୁନ୍ଧିଲା ପରି ଘରେ ଦୁଇଟି ମଣିଷ ଛୁଆ ବସନ୍ତ କାଳର କୀଟପତଙ୍ଗ ପରି ଆନନ୍ଦରେ ନିଜକୁ ଭୁଲି ଯାଇଛନ୍ତି। ପଡ଼ିଆରେ ଦଳ ଦଳ ହୋଇ ପିଲା ବୁଲୁଛନ୍ତି, ଚିହ୍ନା ପିଲାଙ୍କୁ ଦେଖି ଭାଇର ହାତ ଧରି ରମା ତାଙ୍କ ପାଖକୁ ଗଲା। ଦଳକ ଯାକ ବିନକୁ ଚାହିଁଛନ୍ତି, ସମସ୍ତଙ୍କ ଓଠରେ ମୂର୍ଖି ହସ। ଏକି ଏକି ରମା, ମୋ ଭାଇ ଠିକ ଅନାର୍ଯ୍ୟଙ୍କ ଭଳି ଦିଶୁଛି, ଜଣେ ଟିପ୍ପଣୀ କଲା। ରମାର ମୁହଁ ଶୁଖିଗଲା, ସନ୍ଦେହ ଭରା ଆଖିରେ ଭାଇକି ଆଉ ଥରେ ଦେଖିନେଲା। ବିନର ଚେପ୍ଟା ନାକ, ମୋଟା ଓଠ, ପୁଚୁକା ଗାଲ, ଆଉ ପାଚିଲା ତାଳ ପରି ଦେହର ରଙ୍ଗ, କୌଣସିଟିରେ ରମା ଦୋଷ ଖୋଜି ପାଇଲା ନାହିଁ। ଭାଇର କାନ୍ଧ ଉପରେ ହାତ ରଖି କହିଲା, ତତେ ମିଛରେ କହୁଛନ୍ତି ରେ, ତୁ ଡର ନା। ବିନ ଯେ ଡରି ନାହିଁ ଏକଥା ଦେଖାଇବାକୁ ହସିଲା। ମୋଟା ଓଠର ଦି ଫାଳ ଭିତରୁ ସରୁ ଜିଭଟିଏ ପଦାକୁ ବାହାରି ଆସି ଲହ ଲହ ହୋଇ ପୁଣି ପଶିଗଲା, ଠିକ୍ ସାପ ପରି। ଏ ପିଲା ଆଉ ଟିକେ ହସିଲୁ? ନାଇଁ, ବିନ ମୁହଁ ଶୁଖେଇ ଛିଡ଼ା ହେଲା। ଆରେ ନିହାତି ଅବାଧ୍ୟ ଛୁଆଟାଏ, ହସ୍ ନାନୀ, ଚାଲ ଖେଳିବା। ବିନ ନାନୀର ହାତ ଧରି ଖେଳିବାକୁ ଚାଲିଗଲା। ଖେଳି ଖେଳି ଦେହରୁ ଝାଳ ନିଗିଡ଼ି ପଡ଼ୁଛି, ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସିଲେଣି, ତଥାପି ରନ୍ଧା ସରୁନାହିଁ। ଧାଡ଼ି ଧାଡ଼ି ପିଲା ଚାଲିଛନ୍ତି, ଗୋଟାଏ ହାତରେ ଚଟେଇ ଆର ହାତରେ ଖଲିପତ୍ର। ଗୋଟିଏ ଧାଡ଼ିର ଶେଷ ମୁଣ୍ଡରେ ବସିଛନ୍ତି ବିନ ଆଉ ରମା। ବିନର ଲୋଭିଲା ଆଖି ଦୁଇଟା ରହିଛି ପତ୍ର ଉପରେ, ମଝିରେ ମଝିରେ ନାନୀକୁ ଚିମୁଟି ଦେଉଛି। ନାନୀ ଆରମ୍ଭ କଲେ ସେ ଆରମ୍ଭ କରିବ। ଖେଳିବା ବେଳେ ନାନୀ ତାକୁ ବାରବାର କହିଛି, ନାନୀ ଆରମ୍ଭ ନ କରିବା ଯାଏ ସେ ଯେମିତି ଆରମ୍ଭ ନ କରେ। ସ୍କୁଲର ବଡ଼ ମୁଣ୍ଡିଆମାନେ ଘୁରି ଘୁରି ଦେଖୁଛନ୍ତି ସମସ୍ତଙ୍କୁ ଠିକ୍ ଦିଆହୋଇଛି କି ନାହିଁ। ହଠାତ୍ ଜଣଙ୍କ ଆଖି ପଡ଼ିଗଲା ରମାର ଗୋଡ଼ ଉପରେ, ମନ୍ଦା ମନ୍ଦା କାଛୁ। ରମାକୁ ଚାହିଁ ସେ ଚିତ୍କାର କରି ଉଠିଲେ, ତମର କାଛୁ ହେଇଛି, ଅନ୍ୟମାନଙ୍କୁ ଡେଇଁବ, ତମେ ଯାଅ ଖେଳୁଥିବ, ଏମାନେ ଖାଇସାରିଲେ ତମକୁ ଡକା ହେବ। ରମା ଉଠି ପଡ଼ିଲା। ବିନ ବିକଳ ହୋଇ ଚାହିଁଛି ନାନୀ ମୁହଁକୁ, ଏ ପିଲା କିଏ? ମୋ ଭାଇ। ଆଚ୍ଛା, ତାକୁ ବି ସାଥିରେ ନେଇଯାଅ, ତମେ ଖାଇଲା ବେଳେ ସେ ଖାଇବ। ଭାଇ ଭଉଣୀ ଦୁହେଁ ଉଠି ଚାଲିଗଲେ ଖାଇବା ଜିନିଷକୁ ଲୋଭିଲା ଆଖିରେ ଚାହିଁ ଚାହିଁ। ବୁଝିଲୁ ବିନ, ସେମାନେ ଖାଇସାରନ୍ତୁ ଆମେ ଖାଇବା। ନାଇଁ ନାନୀ, ମୋତେ ଭାରି ଭୋକ କଲାଣି, ବାନ୍ତି ମାଡ଼ୁଛି। ସକାଳେ ମା ଖାଇବାକୁ ଦେଲାବେଳେ ତୁ ମନା କଲୁ, ହଉ ରହିଥା ରହିଥା, ଆଉ ଟିକେ ବେଳ ତ। ଦେଖିଲୁ ତ କେଡ଼େ ବଢ଼ିଆ ଜିନିଷ ସବୁ ରନ୍ଧା ହେଇଛି। ସକାଳେ ତ ମା ପଖାଳ ଖାଇବାକୁ ଦେଉଥିଲା, ତାକୁ ଖାଇଥିଲେ ତୁ କ'ଣ ଭଲ ଜିନିଷ ବେଶୀ ଖାଇପାରିଥାନ୍ତୁ? ମୋତେ ବାନ୍ତି ଲାଗୁଛି। ହଉ ହଉ, ତେବେ ଚାଲ ଦୁଇଟା ବେଲପତ୍ର ଶୁଙ୍ଘିଦେଲେ ବାନ୍ତି ଭଲ ହୋଇଯିବ। ବେଲପତ୍ର ଶୁଙ୍ଘିବା ବଦଳରେ ଦୁଇ ମୁଠା ବେଲପତ୍ର ଚୋବେଇ ଖାଇଦେଉ ଦେଉ, ବିନ କହିଲା। ନାନୀ ଭାରି ଭୋକ କଲାଣି, ହେଇ ଦେଖ କ'ଣ ସବୁ ରନ୍ଧା ହେଇଛି, ମୁଁ ତତେ ଏଇଠି ଦେଖାଇ ଦେଉଛି। କହି ରମା କାଠିକୁଟା ସାଉଁଟି ଆଣି ମାଛ ମାଂସର ଠା ସୁମାରି କଲା। ଇଟାଗୁଡ଼ି ମିଠେଇ ଭାବରେ ଓ ଘାସପତ୍ର ତରକାରୀ ଭାବରେ ଜଣାଗଲା। ବିନର ଭୋକିଲା ଆଖିକି ଚାହିଁ ରମା ଭୂତର ଗପ ଆରମ୍ଭ କଲା। ଏଇଠି ଏଇ ପାଚେରୀ ଆର ପଟେ ଯେଉଁ ଅନ୍ଧାରିଆ ଘରଟା ଦେଖୁଛୁ ନା, ସେଇଠି ଭୂତ ଥିଲା। ଭୂତ ଗପରେ କେତେବେଳେ ବେଳ ଚାଲିଯାଇଛି ଜଣାପଡ଼ିନାହିଁ। ବୁଡ଼ନ୍ତା ସୂର୍ଯ୍ୟର ଲାଲଚିଆ କିରଣ ବିଞ୍ଚି ହୋଇପଡ଼ିଛି। ପିଲା ଦୁହେଁ ଆଲିଜା ହୋଇ ବସିଛନ୍ତି ଘାସ ଉପରେ। ହଠାତ୍ କାହାର ପାଟିରେ ପଛକୁ ଚାହିଁ ଦେଖିଲେ ଚପରାସି ଡାକୁଛି। ଖୁସି ହୋଇ ରମା ଭାଇର ହାତ ଧରି ଉଠିଲା, ଚାଲ ଏଥର ଖାଇବା, ଦେଖୁନୁ ଚପରାସି ଡାକି ଆଇଛି। ହଁ, ସଭିଏଁ ଖାଇସାରି ଘରକୁ ଗଲେଣି, ତମେ ଆସି ଏଇଠି ବସିଛ, ଘରକୁ ଯିବ ନାହିଁ କି? ନିଜ ଅଜାଣତରେ ମୁଠା ଭିତରୁ ଭାଇର ହାତ ଖସି ପଡ଼ିଲା। ରମା ଆଖିରେ ପାଣି, ଦୟା ଦେଖେ ଚପରାସି କହିଲା, ଚାଲ ମୁଁ ଘରେ ଛାଡ଼ିଦେଇ ଯିବି। ନା ଥାଉ, ଆମେ ଏକା ଚାଲିଯିବା ଯେ, ଭୋଜି ଜାଗା। ଅଇଁଠା ପତ୍ର ଉପରେ କାଉ କୁକୁରଙ୍କ ଯୁଦ୍ଧ, ସେଇଠି ଚାରୋଟି ଧୂଳି ଧୂସରିଆ ଛୋଟ ଛୋଟ ପାଦ ମୁହୂର୍ତ୍ତକ ପାଇଁ ଅଟକି ପୁଣି ଆଗକୁ ଚାଲିଗଲା। ସକାଳେ ଯେଉଁ ପାଦ ଚାରୋଟି ପାଦ ହାଲୁକାରେ ତଳେ ଲାଗୁନଥିଲା, ସଞ୍ଜବେଳକୁ ତାର ଯେମିତି ମାଟି ଉପରୁ ଉଠିବାକୁ ଆଉ ବଳ ନାହିଁ।